ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ମୋର ପାପ ବଢ଼ି ଗଲା କେତେ, ମୋର ପାପ ବଢ଼ି ଗଲା କେତେ, ଅନ୍ୟାୟ ଅଧର୍ମ ଯେତେ ନୀତି ବଢ଼ୁଅଛି ସେତେ, ଲମ୍ବା ଦୌଡ଼ି ମୋ ବେକେ ବନ୍ଧା ହୋଇ ଅଛି ସେତେ, କ୍ଷମା କର ପ୍ରଭୁ ଜୀବନରେ ମୋତେ, ମୋର ପାପ ବଢ଼ି ଗଲା କେତେ, ମୋର ପାପ ବଢ଼ି ଗଲା କେତେ, ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ଭାବୁଥିଲି ଦିନେ ଗର୍ବ ଅଭିମାନେ ସଞ୍ଚୟ କରିବି ଧନ ଜନ ଯୌବନ, ବିନା ପରିତ୍ରାଣ ଭାବନା ତ ଶୂନ୍ୟ ମୂଲ୍ୟହୀନ ହୋଇ ଏ ସଂସାରେ ଦିନେ ନା ଦିନେ ବିଲୀନ, ତୁମଠାରେ ଅଛି ଯେଉଁ ଧନ ପ୍ରଭୁ କର ମତେ ତୁମେ ଦାନ, ହେବ ପରିତୃପ୍ତ ଆଜି ଏ ତୃଷିତ, ପ୍ରଭୁ ଧରି ତୁମ ଶ୍ରୀଚରଣ, ପ୍ରଭୁ ଧରି ତୁମ ଶ୍ରୀଚରଣ, ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ସଂସାର ଜାଲରେ ପଡ଼ିଅଛି ମୁଁ ଯେ, ଏହି ମିଛର ସଂସାରେ କରିବ ଅଥୟ ପ୍ରଭୁ ମତେ ଶୟତାନ, ନାହିଁ ମୋ ସଗତି ପାରିବାକୁ ସହି ପ୍ରଭୁ, ନହେଲେ ତୁମେ ସହାୟ ହୁଅ ତୁମେ ମୋ ଆଶ୍ରୟ, ଆହେ ଆସ ପ୍ରିୟ ଧର୍ମମୟ ପ୍ରିୟ ତୁମ ଚିର ବାସ ସ୍ଥାନ, କରୁଛି ପ୍ରଶଂସା ତୁମର ଗାଇ ବଜି ମୁଖେ ତୁମ ନାମ ଗାଇ।
ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର ଶ୍ରୋତା, ଚାଲନ୍ତୁ ଆଜି ଆମେ ପାଥୋଲୋଜି ବିଷୟରେ ଆଲୋଚନା କରିବା। ପାଥୋଲୋଜିଷ୍ଟ ପରୀକ୍ଷା କରି ତନ୍ତୁ ବିଷୟରେ ରୋଗ ନିର୍ଣ୍ଣୟ କରି ଜୀବକୋଷର ପ୍ରକାର, ହିଷ୍ଟୋଲୋଜିକାଲ ଗ୍ରେଡ୍, ଜେନେଟିକ୍ ଅସୁବିଧା ଓ ଅନ୍ୟାନ୍ୟ ବିଷୟରେ ମତ ଦିଅନ୍ତି। ରୋଗ କେତେ ଦୂର ଆଗେଇଛି ଓ କି ପ୍ରକାର ଚିକିତ୍ସା ଆବଶ୍ୟକ ତାହା ପାଥୋଲୋଜି ପରୀକ୍ଷା ପରେ ଜଣାଯାଏ। ଏହା ବ୍ୟତୀତ ସାଇଟୋଜେନେଟିକ୍ ଓ ଇମ୍ୟୁନୋ ହିଷ୍ଟୋକେମିଷ୍ଟ୍ରି ବିଷୟରେ ମଧ୍ୟ ଜଣାଯାଏ। କର୍କଟ ଜୀବକୋଷରେ ହେଉଥିବା ମଲିକୁଲାର ପରିବର୍ତ୍ତନ ଯେପରିକି ମ୍ୟୁଟାସେନ୍ ଫ୍ୟୁଜନ୍ ଜିନ୍ ଓ ନ୍ୟୁମରିକାଲ କ୍ରୋମୋଜୋମ୍ ପରିବର୍ତ୍ତନ ହୁଏ, ଏହି ପରୀକ୍ଷା ଦ୍ୱାରା ଜଣାଯାଏ। ଏହାଦ୍ୱାରା ରୋଗ ବିଷୟରେ ପୂର୍ବାନୁମାନ କରାଯାଇପାରେ, ସର୍ବୋତ୍ତମ ଚିକିତ୍ସା କରାଯାଇପାରେ। ପ୍ରତିଷେଧ କର୍କଟ ସଙ୍କଟ କମ୍ କରିବା ନିମନ୍ତେ ନିଆଯାଉଥିବା ସତର୍କ ବ୍ୟବସ୍ଥାକୁ କର୍କଟ ପ୍ରତିଷେଧ କୁହାଯାଏ। ଅଧିକାଂଶ କର୍କଟ ରୋଗ ପରିବେଶ ପ୍ରଭାବରୁ ହେଉଥିବାରୁ ଜୀବନଚର୍ଯ୍ୟାର ପରିବର୍ତ୍ତନ କରି କରାଯାଇପାରିବ। ତେଣୁ କର୍କଟ ଏକ ପ୍ରତିରୋଧ ସମ୍ପନ୍ନ ରୋଗ ବୋଲି ଧରାଯାଏ। ସଙ୍କଟ ସୃଷ୍ଟିକାରୀ ଉପାଦାନମାନଙ୍କୁ ରୋକିପାରିଲେ କର୍କଟ ରୋକିହେବ, ଯଥା ଟୋବାକୋ, ଅଧିକ ଓଜନ, ସ୍ଥୌଳ୍ୟତା, ଖାଦ୍ୟାଭାବ, ସ୍ୱଳ୍ପ ଶାରୀରିକ ବ୍ୟାୟାମ, ଯୌନ ସଂକ୍ରମଣ ଓ ବାୟୁ ପ୍ରଦୂଷଣ, ପ୍ରାକୃତିକ ବିକିରଣ, ବଂଶାନୁକ୍ରମିକ ଜେନେଟିକ୍ ଅବ୍ୟବସ୍ଥା ଇତ୍ୟାଦି ପରିବେଶ ଜନିତ ହେଲେ ମଧ୍ୟ ରୋକାଯାଇ ହେବ ନାହିଁ। ଖାଦ୍ୟ ସମ୍ପର୍କୀୟ କର୍କଟ ରୋଗ ସଙ୍କଟ ନିବାରଣ ନିମନ୍ତେ ଅନେକ ପ୍ରକାର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଉପାଦେୟତା ନିମନ୍ତେ କୌଣସି ନିର୍ଦ୍ଧାର୍ଯ୍ୟ ପ୍ରମାଣିତ ମିଳିନାହିଁ। ସ୍ଥୌଳ୍ୟତା ଓ ମଦପାନକୁ ପ୍ରାଥମିକ ଖାଦ୍ୟ ସଙ୍କଟ ହିସାବରେ ନିଆଯାଏ। ସ୍ୱଳ୍ପ ଫଳ ଓ ପରିବା ଆହାର ସହ ଲାଲ ମାଂସକୁ ସଙ୍କଟ ବୋଲି ଧରାଯାଇଥିଲେ ମଧ୍ୟ ପ୍ରମାଣିତ ହୋଇନାହିଁ। 2014 ମସିହାର ମେଟା ଆନାଲିସିସ୍ରେ କର୍କଟ ସହ ଫଳ ଓ ପରିବାର କୌଣସି ସମ୍ପର୍କ ଥିବା ଜଣାଯାଇ ନାହିଁ। କଫି ପିଇବା ସହ ଯକୃତ କର୍କଟ କମ୍ ହେବା ଧରାଯାଏ। ଅନୁଶୀଳନରେ ଜଣାଯାଏ ଲାଲ ଓ ପ୍ରକ୍ରିୟାକୃତ ମାଂସ ସହ ସ୍ତନ କର୍କଟ, କଲନ କର୍କଟ ଓ ଅଗ୍ନାଶୟ କର୍କଟ ରୋଗମାନଙ୍କର ସମ୍ପର୍କ ଅଛି। ମାଂସରେ କାର୍ସିନୋଜେନ୍ ଥାଇ ଉଚ୍ଚ ଉତ୍ତାପରେ ରାନ୍ଧିବା ଯୋଗୁଁ ଏହା ସମ୍ଭାବ ଥାଇପାରେ। କର୍କଟ ନିବାରଣ ନିମନ୍ତେ ପରିବା, ଫଳ, ଶସ୍ୟଜାତ ଖାଦ୍ୟ ଓ ମାଛର ବ୍ୟବହାର ସହ ଲାଲ ମାଂସ, ଘୁଷୁରୀ, ଗୋ ମେଣ୍ଢା ମାଂସ, ପଶୁ ଚର୍ବି ଓ ପରିଷ୍କୃତ ଶ୍ୱେତସାର ନ ଖାଇବା ନିମନ୍ତେ ପରାମର୍ଶ ଦିଆଯାଏ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ପରମ ପିତାଙ୍କ ମଧୁର ନାମରେ ମୁଁ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟାମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା ବିଘ୍ନ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି ଆନନ୍ଦ ଆଉ ମଙ୍ଗଳମୟ ଜୀବନ ଆପଣଙ୍କୁ ସେ ପ୍ରଦାନ କରନ୍ତୁ। କରୁଣାରେ ପ୍ରେମରେ ଆପଣମାନଙ୍କୁ ସେ ରଖନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ମଧୁରମୟ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି କି ଖ୍ରୀଷ୍ଟିଆନ ବାଦାନ୍ୟତା ଭାଗ ଦୁଇ। ଏହାର ଭାଗ ଏକ କାଲି ଆମେ ଆଲୋଚନା କରିଅଛୁ କି ଖ୍ରୀଷ୍ଟିଆନର ବାଧାନତ୍ୟା କ'ଣ। ଯେହେତୁ ଈଶ୍ୱର ତାହାଙ୍କ ଏକମାତ୍ର ପୁତ୍ର ଦାନ କଲେ, ଯେହେତୁ ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେମାନେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବେ। ପ୍ରିୟ ଶ୍ରୋତା, ଯଦି ଆମେ ପ୍ରେରିତ 2:1-4, 41 ଆଉ 55 ପଢ଼ିବା, ସେଠି ଆମେ ପେଣ୍ଟିକୋଷ୍ଟ ଦିବସ ବିଷୟରେ ପାଉଅଛୁ। ଏଠି କହୁଅଛି, ପେଣ୍ଟିକୋଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସମସ୍ତେ ଏକ ସ୍ଥାନ ସମବେତ ଥିଲେ, ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅସ୍କସ୍ତ ଆକାଶରୁ ଆସି ଯେଉଁ ଗୃହରେ ସେମାନେ ବସିଥିଲେ ସେହି ଗୃହର ସର୍ବତ୍ର ବ୍ୟାପିଗଲା, ଆଉ ଅଗ୍ନି ସଦୃଶ୍ୟ ଜୁହାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା। ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତତ୍ନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ, ଆଉ ସେହିଦିନ ପ୍ରାୟ 300 ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ। ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟିତ ହୋଇ ରହିଲେ, ଆଉ ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଭୂତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା, ଆଉ ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଭୂତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା। ମାତ୍ର ଯେଉଁମାନେ ବିଶ୍ୱାସ କଲେ ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣର ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ। ପୁଣି ସେମାନେ ଆପଣା ଆପଣା ସ୍ଥାନରୁ ଅବସ୍ଥାର ସମ୍ପତ୍ତି ବିକ୍ରୟ କରି ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିବାକୁ ଲାଗିଲେ, ଆଉ ସେମାନେ ଏକଚିତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନ ପାନ କରି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ ଯେପରି ପ୍ରେରିତ ଏବଂ ସମସ୍ତ ଲୋକଙ୍କର ପ୍ରିୟ ପାତ୍ର ହେଉଥିଲେ। ପୁଣି ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ। ହିତୋପଦେଶ 11:24-25 କହେ, କେହି କେହି ବିତରଣ କରି ଆହୁରି ବଢ଼ନ୍ତି, ପୁଣି କେହି କେହି ଉଚିତ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ। ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ, ଆହୁରି ଜଳ ସେବନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ। ପ୍ରିୟ ଶ୍ରୋତା, ଜୀବନଯାପନକାରୀ ଜୀବକୁ କମିରେ ଫିଙ୍କିବା ଦ୍ୱାରା ତାହାର ବୃଦ୍ଧି କରିଥାଏ। ଏହା ଦୃଶ୍ୟ ଆମ୍ଭେମାନେ ପରମେଶ୍ୱରଙ୍କ ଦାନକୁ ବିତରଣ କରିବା ଦ୍ୱାରା ବୁଦ୍ଧି ସାଧନ କରିବା। ଦାନ ଦେବାରେ ସେମାନଙ୍କ ଆଶୀର୍ବାଦ ବୃଦ୍ଧି ପାଏ। ପରମେଶ୍ୱରଙ୍କ ପ୍ରତିଜ୍ଞା ଯେ ଉତ୍ତମ ମାଣ ଚାଷୀ ହଲାଇ ଉଚ୍ଚଲାଇ ଲୋକେ ତୁମମାନଙ୍କୁ ଦେବେ। ପ୍ରିୟ ଶ୍ରୋତା, ପ୍ରଥମ ବଂଶାବଳୀ 29:1-44 ପର୍ଯ୍ୟନ୍ତ କହେ, ଅନନ୍ତର ଦାଉଦ ରାଜା ସମଗ୍ର ସମାଜକୁ କହିଲେ, ପରମେଶ୍ୱର ଆମ ପୁତ୍ର ସଲୋମନଙ୍କୁ ଏକା ମନୋନୀତ କରିଅଛନ୍ତି। ସେଣ ଏବେ ହେଁ ଅଳ୍ପ ବୟସ୍କ ଓ କୋମଳ, ପୁଣି କାର୍ଯ୍ୟ ଅତି ବଡ଼, କାରଣ ଏହି ପ୍ରସାଦ ମନୁଷ୍ୟ ପାଇଁ ନୁହେଁ, ମାତ୍ର ସଦାପ୍ରଭୁ ପରମେଶ୍ୱରଙ୍କ ପାଇଁ ଅଟେ। ଏବେ ମୁଁ ଆପଣାର ସମସ୍ତ ଶକ୍ତିରେ ମୋ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରଚୁର ରୂପେ ସ୍ୱର୍ଣ୍ଣମୟ ଦ୍ରବ୍ୟ ପାଇଁ ସୁନା ଓ ରୌପ୍ୟମୟ ଦ୍ରବ୍ୟ ପାଇଁ ରୂପା ଓ ପିତ୍ତଳମୟ ଦ୍ରବ୍ୟ ପାଇଁ ପିତ୍ତଳ, ଲୟମୟ ଦ୍ରବ୍ୟ ପାଇଁ ଲୁହା ଓ କାଷ୍ଠମୟ ଦ୍ରବ୍ୟ ପାଇଁ କାଷ୍ଠ, ଗୋମେଦ ମଣି ଓ ଖଚନାର୍ତ୍ତ ପ୍ରସ୍ତର, ଜଡ଼ିତ କର୍ମାଥକ ପ୍ରସ୍ତର ଓ ନାନା ବର୍ଣ୍ଣର ପ୍ରସ୍ତର ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର ଓ ମର୍ମର ପ୍ରସ୍ତର ଆୟୋଜନ କରିଅଛି। ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହା ସବୁ ଆୟୋଜନ କରିଅଛି ତାହା ଛଡ଼ା ଓ ତହି ଉପରେ ମୋ ନିଜର ସୁନା ଓ ରୂପାର ଭଣ୍ଡାର ଅଛି। ଆଉ ମୁଁ ମୋ ପରମେଶ୍ୱରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରିଥିବାରୁ ମୁଁ ତାହା ସବୁ ଆପଣା ପରମେଶ୍ୱରଙ୍କ ଗୃହ ନିମନ୍ତେ ଦେଉଅଛି, ଅର୍ଥାତ୍ ଗୃହର କାନ୍ଥରେ ମଡ଼ାଇବା ପାଇଁ ଉପାରିଆ ସ୍ୱର୍ଣ୍ଣରୁ 3000 ଢାଲ ସ୍ୱର୍ଣ୍ଣ ଓ 7000 ଢାଲ ନିର୍ମଳ ରୂପା। ପ୍ରିୟ ଶ୍ରୋତା, ଏହିପରି ରାଜା ଦାଉଦ ପରମେଶ୍ୱରଙ୍କୁ ତାହାଙ୍କ ଧନ ଅର୍ପଣ କରିଥିଲେ। ତାହାଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବାକୁ ଦାଉଦ 10,00,000 ଅଧିକ ଦାନ ଦେଇଥିଲେ। ସତୁରୁ ସେ ଦାବି କରନ୍ତି, ମୁଁ ଆପଣା ସମସ୍ତ ଶକ୍ତିରେ ମୋ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରଚୁର ରୂପେ ଆୟୋଜନ କରୁଅଛି। ପ୍ରିୟ ଶ୍ରୋତା, ଦ୍ୱିତୀୟ କରନ୍ତି 8:9 ସାଧୁ ପାଉଲ କହନ୍ତି ଏହିପରି, କାରଣ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମେମାନେ ଜାଣ, ତୁମେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମମାନଙ୍କ ନିମନ୍ତେ ଦରିଦ୍ର ହେଲେ। ମାଥିଓ 8:10 କହେ, ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକକୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ନ ଥିଲା ବା ବିଶ୍ୱାସ ପାଇନାହିଁ। ପ୍ରିୟ ଶ୍ରୋତା, ଏହାଦ୍ୱାରା ଏକ ମହତ ଉଦ୍ଦେଶ୍ୟ ସାଧିତ ହେଉଛି। ଯେବେ ପ୍ରତ୍ୟେକ ଏବଂ ସମସ୍ତେ ଏହି ନୀତି ଅବଲମ୍ବ କଲେ ଏକାବେଳେକେ ଜୀବନ୍ତ ବିଶ୍ୱସ୍ତ ଭଣ୍ଡାର ଘରିଆ ଈଶ୍ୱରଙ୍କ ନିମନ୍ତେ ହେବାକୁ ପାରିଥିବେ ବା ଦେବାକୁ ପାରିଥିବେ ଏବଂ ଜଗତର ଶେଷ ସମ୍ବାଦ ହେବା ନିମନ୍ତେ ଅଗ୍ରଗତି ଉଦ୍ଦେଶ୍ୟରେ ଅର୍ଥର ଅଭାବ ହୁଅନ୍ତା ନାହିଁ, ପ୍ରଭୁଙ୍କର ଭଣ୍ଡାର ପୂର୍ଣ୍ଣ ହୋଇଥାନ୍ତା ଯଦି ସମସ୍ତେ ଏହି ନୀତି ଅବଲମ୍ବ କରନ୍ତେ ଏବଂ ଦାତାଗଣ ଗରିବ ରହନ୍ତେ ନାହିଁ। ରୋମି 8:32 ପାଉଲ କହନ୍ତି ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଳେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ। ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ, ଯେପରିକି ଦାନିଏଲ 7:27 ଆମେ ପାଉଅଛୁ, ଆଉ ରାଜତ୍ୱ ଓ କର୍ତ୍ତୃତ୍ୱ ଓ ଆକାଶମଣ୍ଡଳର ଅଧସ୍ଥିତ ରାଜସମୂହର ମହିମା ସର୍ବପରିସ୍ଥିତିଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ଯାବଜାତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ, ଯେପରିକି ଲୁକ 32 କହେ, ସାନ ପଳ ଭୟ କର ନାହିଁ, କାରଣ ତୁମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମାନଙ୍କ ପିତାଙ୍କର ସନ୍ତୋଷ। ପ୍ରିୟ ଶ୍ରୋତା, ଭୂମଣ୍ଡଳର ସକଳ ଧନ ଭଣ୍ଡାର ଈଶ୍ୱରଙ୍କ ସନ୍ତାନମାନଙ୍କ ଶିକ୍ଷା କେନ୍ଦ୍ର, ଆଉ ଆମ୍ଭେମାନେ ଅକଥନୀୟ ଆନନ୍ଦରେ ଧାର୍ମିକ ପ୍ରାଣୀମାନଙ୍କର ସହ ସେମାନଙ୍କର ଆନନ୍ଦ ଓ ଜ୍ଞାନର ସହଭାଗୀ ହେବାକୁ ପାଇବା। ପରମେଶ୍ୱରଙ୍କର ହସ୍ତକୃତ କର୍ମର ଅନୁଧ୍ୟାନ କରିବା ନିମନ୍ତେ ଯୁଗେ ଯୁଗେ ତାହାଙ୍କର ଭଣ୍ଡାର ଅଂଶୀ ହେବା, ଆଉ ଅନନ୍ତକାଳ ଗତ ହେଲେ ହେଁ ତାହାଙ୍କ ଗୌରବ ଅଧିକରୁ ଅଧିକ ପ୍ରକାଶିତ ହେବ। ପରମେଶ୍ୱର ଆମମାନଙ୍କୁ ମାଗିବା ଓ ଚିନ୍ତା କରିବା ଅପେକ୍ଷା ପ୍ରଚୁର ପରିମାଣରେ ଦେବାକୁ ସକ୍ଷମ ଯୁଗେ ଯୁଗେ ତାହାଙ୍କ ବରଦାନ ଗୁଡ଼ିକ ଅଛି। ଯଦି ଆପଣ ଏପିସି 3:20 ପଢ଼ିବେ, ଯେଉଁ ଈଶ୍ୱର ଆମମାନଙ୍କ ଅନନ୍ତରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମମାନଙ୍କ ମାଗିବା ବା ଭାବିବା ଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି। ପ୍ରିୟ ଶ୍ରୋତା, ଦ୍ୱିତୀୟ ବିବରଣୀ 6:4-5 କହେ, ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି, ଏ ନିମନ୍ତେ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ଓ ତୁମ ପରମେଶ୍ୱରଙ୍କୁ ପ୍ରେମ କରିବ। ପ୍ରିୟ ଶ୍ରୋତା, ଆମେ ଲୋକେ ଆଉ ଅଧିକ ନିବେଦନ ଅପେକ୍ଷା କରିବା ଅନୁଚିତ, କିନ୍ତୁ କର୍ତ୍ତବ୍ୟ କ୍ଷେତ୍ରରେ ଠିକ ରୂପେ ଯାହାର ହେବା ପ୍ରୟୋଜନ ଏବଂ ଅସାଧ୍ୟ ବିଷୟ ସବୁକୁ ସାଧ୍ୟ କରିବା ଉଚିତ। ଆମ୍ଭେମାନେ ଅତି ଜରୁରୀକାଳୀନ ନିମିଷ ବ୍ୟକ୍ତି ତୁଲ୍ୟ, ସ୍ୱାର୍ଥ ତ୍ୟାଗ କରି ଆଚରଣ କିଏ ହେଲେ କ୍ଷତି ସତ୍ୟ ସହ୍ୟ କରିପର ହେବାର ଠିକା ହେବ। ପ୍ରିୟ ଶ୍ରୋତା, ପରମେଶ୍ୱର ଆପଣମାନଙ୍କୁ ଏହିପରି ଦାନ କରୁଅଛନ୍ତି। ପରମେଶ୍ୱର ଆପଣ ତାହାଙ୍କ ପୁତ୍ର ଦାନ କଲେ, ଆଉ ସେ ଆମମାନଙ୍କୁ କହୁଅଛନ୍ତି କି ଆମେ ତାହାଙ୍କ ହସ୍ତରେ ସମର୍ପଣ କରିବାର ଅଛି। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ନିଜକୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ସମର୍ପଣ କରି ତାହାଙ୍କ କାର୍ଯ୍ୟରେ ଲାଗିଯିବା, ତାହାଙ୍କ ସେବାରେ ଲାଗିଯିବା, ତାହାଙ୍କ ପୂଜା ଆରାଧନାରେ ଲାଗିଯିବା, ଯେହେତୁ ସେ ହିଁ ଯାହା ଆମମାନଙ୍କ ଜୀବନରେ ଅତ୍ୟନ୍ତ ଜରୁରୀ ସେ ହିଁ ଦେଇପାରିବେ, ଯେହେତୁ ସାରା ଭୂମଣ୍ଡଳ ତାଙ୍କର, ସାରା ପୃଥିବୀ ତାଙ୍କର, ଯାହା କିଛି ଆମେ ବର୍ତ୍ତମାନ ଦେଖୁଅଛୁ, ଯାହା କିଛି ଆମେ ଭବିଷ୍ୟତରେ ଦେଖିବାକୁ ଯାଉଅଛୁ, ଯାହା କିଛି ଆମେ ବିଗତରେ ଦେଖିଅଛୁ, ସବୁକିଛି ପରମେଶ୍ୱରଙ୍କ ଠାରୁ, ପରମେଶ୍ୱରଙ୍କର, ମଣିଷର କିଛି ନୁହଁ। ମଣିଷ ହିଁ ଧୂଳି ବାଲି ମାଟି, ଆଉ ଏଇ ଧୂଳି ମାଟିରୁ ପୁଣି ମଣିଷକୁ ସଦାପ୍ରଭୁ ପରମେଶ୍ୱର ଏକ ମନୁଷ୍ୟ ଭାବରେ ସୃଷ୍ଟି କରିଅଛନ୍ତି। ଏହା ଆମ ଦାୟିତ୍ୱ କି ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା, ସେବା କରିବା ଆଉ ତାହାଙ୍କ ପ୍ରେମ ବିଷୟରେ ଅନ୍ୟମାନଙ୍କୁ କହିବା, ଏହା ପରମେଶ୍ୱର ଚାହୁଁଛନ୍ତି। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ନିଜ ଜୀବନ ତାଙ୍କ ହସ୍ତରେ ଅର୍ପଣ କରି ତାହାଙ୍କ ମଧୁରମୟ ନାମରେ ଆମେ ବିନୟ ସ୍ୱରୂପେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ତୁମର ଏହି ମଧୁର ବାକ୍ୟ ପାଇଁ ଧନ୍ୟବାଦ କୃତଜ୍ଞତା ଜଣାଉଅଛୁ। ଆମେ ଏହି ଅଯୋଗ୍ୟ ମାନବକୁ ତୁମେ ଏତେ ପ୍ରେମ କଲ, ଏହି ଅଯୋଗ୍ୟ ମାନବକୁ ତୁମ ଏକ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଦାନ କଲ, ଯେପରିକି ଆମ୍ଭେମାନେ ତାହାଙ୍କ ନାମରେ ବିଶ୍ୱାସ କରୁ, ତାହାଙ୍କ ଦ୍ୱାରା ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରୁ। ହେ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ। ହେ ପରମେଶ୍ୱର, ଆମ ପାପ ସବୁ କ୍ଷମା କର, ତୁମ ସେହି ଦୟାରେ କରୁଣାରେ ଆମମାନଙ୍କୁ ଭରାଇ ଦିଅ, ଯେହେତୁ ତୁମେ ହିଁ ପ୍ରଶଂସା ଗୌରବ ସମ୍ମାନର ଯୋଗ୍ୟ। ହେ ପରମେଶ୍ୱର, ବର୍ତ୍ତମାନ ଆମେ ତୁମ୍ଭଠାରେ ନିଜକୁ ସମର୍ପଣ କରୁଅଛୁ। ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ଆଶିଷରେ ପରିପୂର୍ଣ୍ଣ କର, ଆଉ ପବିତ୍ରାତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ସୁନିଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।